ଗୀତ ସଂହିତା ଅଧ୍ୟାୟ ଷାଠିଏ ପ୍ରଧାନ ବାଦ୍ୟକର ନିମନ୍ତେ ସୁସନ ଏଦୁତ ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ ଅରାମନ ହରଇମ ଓ ଅରାମ ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଜୋୟାବ ଫେରି ଲବଣ ଉପତ୍ୟକାରେ ଇଦମୀୟ 12,000 ଲୋକଙ୍କୁ ବଧ କରିବା ସମୟରେ ରଚିତ। ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ଦୂର କରିଅଛ, ତୁମ୍ଭେ ଆମ୍ଭମାନଙ୍କୁ ଭାଙ୍ଗି ପକାଇଅଛ, ତୁମ୍ଭେ କ୍ରୁଦ୍ଧ ହୋଇଅଛ, ଆମ୍ଭମାନଙ୍କୁ ପୁନଃସ୍ଥାପନ କର, ତୁମ୍ଭେ ଦେଶକୁ କମ୍ପିତ କରିଅଛ, ତୁମ୍ଭେ ତାହାକୁ ବିଦୀର୍ଣ୍ଣ କରିଅଛ, ତହିଁର ଭଗ୍ନସ୍ଥାନର ପ୍ରତିକାର କର, କାରଣ ତାହା ଟଳଟଳ ହେଉଅଛି। ତୁମ୍ଭେ ଆପଣା ଲୋକମାନଙ୍କୁ କଠିନ ବିଷୟ ଦେଖାଇଅଛ, ତୁମ୍ଭେ ଆମ୍ଭମାନଙ୍କୁ ଟଳମଳକାରିଣୀ ମଦିରା ପାନ କରାଇଅଛ, ସତ୍ୟତା ପକ୍ଷରେ ପ୍ରକାଶ କରିବା ନିମନ୍ତେ ତୁମ୍ଭେ ଆପଣା ଭୟକାରୀମାନଙ୍କୁ ଏକ ପତାକା ଦେଇଅଛ, ଯେପରି ତୁମ୍ଭ ପ୍ରିୟତମ ଉଦ୍ଧାର ପାଇବ। ଏଥିପାଇଁ ତୁମ୍ଭେ ଆପଣା ଦକ୍ଷିଣ ହସ୍ତରେ ପରିତ୍ରାଣ କର ଓ ଆମ୍ଭମାନଙ୍କୁ ଉତ୍ତର ଦିଅ। ପରମେଶ୍ୱର ଆପଣା ପବିତ୍ରତାରେ କହିଅଛନ୍ତି, ଆମ୍ଭେ ଉଲ୍ଲାସ କରିବା, ଆମ୍ଭେ ସିକ୍କିମକୁ ବିଭାଗ କରିବା ଓ ସୁକ୍କତ ଉପତ୍ୟକାକୁ ମାପିବା, ଗିଲିୟତ ଆମ୍ଭର ଓ ମନସି ଆମ୍ଭର, ମଧ୍ୟ ଇଫ୍ରଇମ ଆମ୍ଭ ମସ୍ତକର ଆଶ୍ରୟ, ଜିହୁଦା ଆମ୍ଭର ରାଜଦଣ୍ଡ, ମୟାବ ଆମ୍ଭର ପ୍ରକ୍ଷାଳନ ପାତ୍ର। ଆମ୍ଭେ ଇଦମ ଉପରେ ଆପଣା ପାଦୁକା ପକାଇବା। ହେ ପଲେଷ୍ଟିଆ, ତୁମ୍ଭେ ଆମ୍ଭ ସକାଶୁ ଉଚ୍ଚଧ୍ୱନି କର, କିଏ ମୋତେ ଦୃଢ଼ ନଗରକୁ ଆଣିବ, କିଏ ମୋତେ ଇଦମ ପର୍ଯ୍ୟନ୍ତ କଢ଼ାଇ ଆଣିଅଛି। ହେ ପରମେଶ୍ୱର, ତୁମ୍ଭେ କି ଆମ୍ଭମାନଙ୍କୁ ଦୂର କରିନାହଁ? ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କ ସୈନ୍ୟ ସଙ୍ଗେ ଗମନ କରୁନାହଁ, ବିପକ୍ଷ ପ୍ରତିକୂଳରେ ଆମ୍ଭମାନଙ୍କୁ ସାହାଯ୍ୟ ଦାନ କର, କାରଣ ମନୁଷ୍ୟର ସାହାଯ୍ୟ ବୃଥା। ପରମେଶ୍ୱରଙ୍କ ଦ୍ୱାରା ଆମ୍ଭେମାନେ ବୀରର କର୍ମ କରିବା, ଯେହେତୁ ସେ ଆମ୍ଭମାନଙ୍କ ବିପକ୍ଷ ଗଣକୁ ଦଳି ପକାଇବେ।